ആകാശവാണി. ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ: ଅର୍ଥନୈତିକ ଅଭିବୃଦ୍ଧି ଓ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ସବୁଜ ଭବିଷ୍ୟତ ଦିଗରେ ଅଗ୍ରସର ହେଉଛି ଭାରତ, କହିଲେ ପ୍ରଧାନମନ୍ତ୍ରୀ. ସୀମାପାର ଅନୁପ୍ରବେଶକୁ ରୋକିବା ପାଇଁ ଆସନ୍ତା ବର୍ଷ କାର୍ଯ୍ୟକାରୀ ହେବ ସ୍ମାର୍ଟ ସୀମା ପ୍ରକଳ୍ପ, ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା. 2025-26 ଆର୍ଥିକ ବର୍ଷରେ ଦେଶର GDP 7.7% ବୃଦ୍ଧି ନେଇ ଆକଳନ. ଗିଲଗିଟ୍ ବାଲ୍ତିସ୍ତାନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସ୍ପଷ୍ଟ କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ. ଏବଂ କେରଳମ୍ ସ୍ପର୍ଶ କଲା ପରେ ଦେଶର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ. ସମଗ୍ର ବିଶ୍ୱ ଏକ ସବୁଜ ଭବିଷ୍ୟତ ଦିଗକୁ ଅଗ୍ରଗତି କରୁଛି, ଦେଶରେ ମଧ୍ୟ ଏ କ୍ଷେତ୍ରରେ ସରକାର ସଫଳତାର ସହ କାର୍ଯ୍ୟ କରୁଥିବା ବେଳେ ସମଗ୍ର ବିଶ୍ୱ ପ୍ରତି ଏ ଦିଗରେ ଭାରତର ସକ୍ରିୟ ଅବଦାନ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି. ଆଜି ଗୁଜରାଟ ଗସ୍ତ କରି ସୁରତଠାରେ ପ୍ରଧାନମନ୍ତ୍ରୀ 18,800 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିବା ଅବସରରେ ଏହା କହିଛନ୍ତି. ସେ କହିଛନ୍ତି, ଭାରତ ସବୁଜ ଭବିଷ୍ୟତ ଦିଗରେ ଅର୍ଥନୈତିକ ଅଭିବୃଦ୍ଧି ଏବଂ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ଅଗ୍ରସର ହେଉଛି. ଏହି ଅବସରରେ ସବୁଜ ଭବିଷ୍ୟତ କ୍ଷେତ୍ରରେ ଗୁଜରାଟର ଉଲ୍ଲେଖନୀୟ କାର୍ଯ୍ୟ ଉପରେ ଆଲୋକପାତ କରି ସେ କହିଛନ୍ତି, ବହୁ ବର୍ଷ ଆଗରୁ ଏ ଦିଗରେ ରାଜ୍ୟ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇ ସାରିଛି. ଶତାବ୍ଦୀର ପ୍ରାରମ୍ଭରେ ଗୁଜରାଟରେ ଏକ ଉତ୍ସର୍ଗୀକୃତ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରତିଷ୍ଠା କରାଯାଇଥିଲା. ଦେଶର ପ୍ରଥମ ସୌରଶକ୍ତି ଚାଳିତ ପାର୍କ ରାଜ୍ୟର ପାତାନ ଜିଲ୍ଲା ଅନ୍ତର୍ଗତ ଚାରଙ୍କା ଗ୍ରାମରେ ସ୍ଥାପିତ ହୋଇଥିଲା. ଦେଶର ଅକ୍ଷୟ ଶକ୍ତି ଅଭିଯାନ ଦିଗରେ ସମ୍ପୃକ୍ତ ସ୍ଥାନଟିକୁ ଐତିହାସିକ ସ୍ଥଳ ରୂପେ ରୂପାନ୍ତରିତ କରାଯାଇଥିଲା ବୋଲି ସେ ମତବ୍ୟକ୍ତ କରିଛନ୍ତି.
ଦୁନିଆ ଅବ ହରିତ ଯୁଗ କି ତରଫ ଗ୍ରୀନ ଫ୍ୟୁଚର କି ତରଫ ବହୁତ ହି ସାବଧାନ ହୋ ଚୁକି ହେ ଭାରତ ବି ଗ୍ରୀନ ଗ୍ରୋଥ ପର ବହୁତ ଅଧିକ କାମ କର ରହା ହେ ଔର ଇସମେ ବି ଗୁଜରାଟ ରାଜ୍ୟ ହେ ଜିସନେ ଇସ ଶତାବ୍ଦୀ କେ ପ୍ରାରମ୍ଭ ମେ ହି ସରକାର ମେ କ୍ଲାଇମେଟ ଚେଞ୍ଜ କା ଅଲଗ ଡିପାର୍ଟମେଣ୍ଟ ବନାୟା ଥା ଔର ଗୁଜରାଟ କେ ଚାରଣକା ଗାଁ ମେ ଭାରତ କା ପହଲା ସୋଲର ପାର୍କ ବି ବନାୟା ଗୟା ଥା।
ବର୍ତ୍ତମାନ ବିଶ୍ୱରେ ଦେଖାଦେଇଥିବା ଶକ୍ତିଜନିତ ସମସ୍ୟା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପରିପ୍ରେକ୍ଷୀରେ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବା କେତେ ଜରୁରୀ ତାହା ଏହି ପରିସ୍ଥିତି ଆମକୁ ଶିଖାଇଛି। ଏ କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଭାରତ ସୁରକ୍ଷିତ ରହିଛି। ପ୍ରାୟ 12 ବର୍ଷ ତଳେ ଦେଶରେ ଖୁବ୍ କମ୍ ପରିମାଣର ଶକ୍ତି ଉତ୍ପାଦନ ହେଉଥିବା ବେଳେ ବର୍ତ୍ତମାନ ଭାରତ ବିଶ୍ୱର ପ୍ରଥମ 5ଟି ଦେଶ ମଧ୍ୟରେ ସ୍ଥାନିତ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
ये दिखाता है कि एनर्जी के मामले में आत्मनिर्भरता कितनी जरूरी है और बीते 12 वर्षों में देश ने जो कैपेसिटी तैयार की उसका कितना बड़ा महत्व है। 12 वर्ष पहले भारत में सौर ऊर्जा का उत्पादन नाम मात्र का था, आज हम दुनिया के टॉप 5 देशों में से एक हैं।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଲୋକାର୍ପଣ ହୋଇଥିବା ବିଭିନ୍ନ ସଡ଼କ, ଶକ୍ତି ଏବଂ ଶିଳ୍ପ କ୍ଷେତ୍ରର ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଜନସାଧାରଣଙ୍କର ଜୀବନଶୈଳୀର ମାନ ଏବଂ ଅଭିବୃଦ୍ଧି ଉନ୍ନତ ହୋଇପାରିବ। ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଜନସାଧାରଣ ମିଳିତ ପ୍ରୟାସ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଦେଶର ସହରଗୁଡ଼ିକ ସହିତ ଗ୍ରାମଗୁଡ଼ିକର ମଧ୍ୟ ସମାନ୍ତରାଳ ଭାବେ ବିକାଶ ହୋଇପାରିଲେ ଏହି ସ୍ୱପ୍ନ ସାକାର ହୋଇପାରିବ। ଆଧୁନିକ ସଂଯୋଗୀକରଣ ଉପରେ ଆଲୋକପାତ କରି ସମାଜର ଶେଷ ବର୍ଗର ଲୋକଙ୍କ ନିକଟରେ ଯେଭଳି ଏହାର ସୁବିଧା ପହଞ୍ଚିପାରିବ ତାହା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ସେ ଦେଶର ସର୍ବୋତ୍ତମ ସ୍ୱଚ୍ଛ ସହରଗୁଡ଼ିକ ମଧ୍ୟରୁ ଅନ୍ୟତମ ସୁରତରେ ଅବସ୍ଥାନ କରୁଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନ ସ୍ୱପ୍ନ ସାକାର କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରନ୍ତର ପ୍ରୟାସ କରୁଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ତେବେ ଦେଶର ସାମଗ୍ରିକ ବିକାଶ ହାସଲ କରିବା ପୂର୍ବରୁ ସର୍ବପ୍ରଥମେ ଦେଶକୁ ସୁରକ୍ଷିତ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି। ଆଜି ତ୍ରିପୁରାର ଭାରତ ବାଂଲାଦେଶ ଆନ୍ତର୍ଜାତିକ ସୀମା ନିକଟବର୍ତ୍ତୀ ଲଙ୍କାମୁରା ସୀମା ଆଉଟପୋଷ୍ଟଠାରେ ଅନୁଷ୍ଠିତ ପ୍ରହରୀ ସମ୍ମିଳନୀରେ ଉଦ୍ବୋଧନ ଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ମତ ବ୍ୟକ୍ତ କରିଛନ୍ତି। ଦେଶରୁ ଔଷଧ, ମାନବ ଓ ଗୋରୁ ଚାଲାଣ ଭଳି ବହୁମୁଖୀ ବିପଦଗୁଡ଼ିକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଉପରେ ଶ୍ରୀ ଶାହା ଗୁରୁତ୍ୱ ଆରୋପ କରିଛନ୍ତି। ଏଥିସହିତ ସମଗ୍ର ଯୁବ ସମାଜକୁ ନିଶାଦ୍ରବ୍ୟ କାରବାରରୁ ଦୂରେଇ ରଖିବା ସହିତ ନକଲି ନୋଟ୍ ମାଧ୍ୟମରେ ଜାତୀୟ ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବାର ଅପଚେଷ୍ଟାକୁ ମଧ୍ୟ ରୋକିବା ଜରୁରୀ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ସମସ୍ତ ପ୍ରକାର ସୀମାପାର ଅନୁପ୍ରବେଶ ଏବଂ ଚୋରାଚାଲାଣକୁ ରୋକିବା ଲାଗି କେନ୍ଦ୍ର ସରକାର ପାରମ୍ପରିକ ସୀମା ପରିଚାଳନାକୁ ଏକ ସ୍ମାର୍ଟ ସୀମା ପ୍ରକଳ୍ପରେ ରୂପାନ୍ତରିତ କରିବା ଦିଗରେ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ କରିଛନ୍ତି। ଏହି ସ୍ମାର୍ଟ ସୀମା ପ୍ରକଳ୍ପ ଆସନ୍ତା ବର୍ଷ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ଶାହା କହିଛନ୍ତି। ଆଞ୍ଚଳିକ ଭୂ ରାଜନୈତିକ ଆହ୍ୱାନଗୁଡ଼ିକ ଉପରେ ଆଲୋକପାତ କରି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ତ୍ରିପୁରା, ପଶ୍ଚିମବଙ୍ଗ ଓ ବିହାରର ସୀମା ଅନୁପ୍ରବେଶ ରୋକିବା ଲାଗି ଜନସଂଖ୍ୟା ଜନିତ ପରିବର୍ତ୍ତନ କ୍ଷେତ୍ରରେ ମଧ୍ୟ ସରକାର ଦୃଢ଼ ପଦକ୍ଷେପ ନେଉଛନ୍ତି।
ଜନସଂଖ୍ୟିକୀ କା ପରିବର୍ତ୍ତନ ଚାହେ ତ୍ରିପୁରା ହୋ, ଚାହେ ପଶ୍ଚିମ ବଙ୍ଗାଲ ହୋ, ଚାହେ ବିହାର ହୋ, ଜନସଂଖ୍ୟିକୀ କା ପରିବର୍ତ୍ତନ ହମ୍ ସୀମା କେ ଛିଦ୍ରୋ କେ ମାଧ୍ୟମ ସେ ନହିଁ ହୋନେ ଦେଙ୍ଗେ। ଏ ହମାରା ଅଟଲ ବିଶ୍ୱାସ ହେ ଔର ଅଟଲ ସଂକଳ୍ପ ଭି ହେ। ଏ ଜନସଂଖ୍ୟିକୀ କେ ପରିବର୍ତ୍ତନ କୁ ରୋକନେ କେ ଲିଏ ବାଡ ଲଗାଇ ଗଇ ହେ।
ଆପଣ ମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ ରୋ। ଦେଶର ପ୍ରକୃତ ସାମଗ୍ରିକ ଘରୋଇ ଉତ୍ପାଦ 2025-26 ଆର୍ଥିକ ବର୍ଷରେ 7.7% ବୃଦ୍ଧି ପାଇବାର ଆକଳନ କରାଯାଇଛି। ତେବେ 2024-25 ଆର୍ଥିକ ବର୍ଷରେ ଏହା 7.1% ରହିଥିଲା ବୋଲି ପରିସଂଖ୍ୟାନ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। 2025-26 ଆର୍ଥିକ ବର୍ଷ ଲାଗି ବାର୍ଷିକ GDPର ପ୍ରୋଭିଜନାଲ ଆକଳନ ଏବଂ ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ତ୍ରୈମାସିକ ଆକଳନ ସମ୍ପର୍କିତ ଏକ ବିବୃତ୍ତି ମନ୍ତ୍ରଣାଳୟ ଜାରି କରିଛି। ଚଳିତ ଆର୍ଥିକ ବର୍ଷରେ ପ୍ରକୃତ GDP 323,00,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବାର ଆକଳନ କରାଯାଇଥିବା ବେଳେ ଗତବର୍ଷ ଏହି ସମୟ ମଧ୍ୟରେ ଏହାର ପରିମାଣ ଥିଲା 299,00,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା। ବିଶେଷ କରି କୃଷି ଓ ମତ୍ସ୍ୟଚାଷ ଭଳି ପ୍ରାଥମିକ କ୍ଷେତ୍ରରେ 3.2% ଅଭିବୃଦ୍ଧି ହାର ପରିଲକ୍ଷିତ ହୋଇଛି। ଏଥିସହିତ 2025-26 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ପ୍ରକୃତ GDP 7.8% ବୃଦ୍ଧି ପାଇବାର ଆକଳନ କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 2025-26 ଆର୍ଥିକ ବର୍ଷ ଲାଗି ଦେଶର GDP ଅଭିବୃଦ୍ଧି ହାର 7.7% ହେବା ସହିତ ଚତୁର୍ଥ ତ୍ରୈମାସିକରେ 7.8%କୁ ଛୁଇଁବାର ଆକଳନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଅର୍ଥବ୍ୟବସ୍ଥାର ଅନ୍ତର୍ନିହିତ ଶକ୍ତିର ପ୍ରତିଫଳନ ବୋଲି ଅଭିହିତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି, 140 କୋଟି ଭାରତୀୟଙ୍କର କଠିନ ପରିଶ୍ରମ ଏବଂ ସଂସ୍କାରମୂଳକ ପଦକ୍ଷେପର ସଫଳତା ଏହାଦ୍ୱାରା ପ୍ରତିଫଳିତ ହେଉଛି। ଭାରତର ଅଭିବୃଦ୍ଧି ଗତି ସଶକ୍ତ ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଯୁବବର୍ଗଙ୍କ ଲାଗି ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ସହିତ ଦେଶରେ ଜୀବନଶୈଳୀର ମାନ ଏବଂ ବ୍ୟବସାୟିକ କାର୍ଯ୍ୟକୁ ଅଧିକ ସରଳ କରିବା ଦିଗରେ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସ୍ପଷ୍ଟ କରିଛନ୍ତି। ତଥାକଥିତ ଗିଲଗିଟ୍ ବାଲ୍ତିସ୍ତାନ ବିଧାନସଭା ଲାଗି ସାଧାରଣ ନିର୍ବାଚନ କରାଇବା ଦିଗରେ ପାକିସ୍ତାନର ଯୋଜନା ବିରୁଦ୍ଧରେ ଭାରତ ଦୃଢ଼ ପ୍ରତିବାଦ କରିଛି। ଏହି ଗିଲଗିଟ୍ ବାଲ୍ତିସ୍ତାନ ଭାରତୀୟ ଅଞ୍ଚଳର ହୋଇଥିବା ବେଳେ ପାକିସ୍ତାନ ଏହାକୁ ବେଆଇନ ଭାବେ ନିଜ ଅକ୍ତିଆରରେ ରଖିଛି। ସେଠାରେ ଆସନ୍ତା 7 ତାରିଖ ଦିନ ନିର୍ବାଚନ ହେବାର କାର୍ଯ୍ୟସୂଚୀ ରହିଛି। ତେବେ ଜାମ୍ମୁ କାଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ସମେତ ଗିଲଗିଟ୍ ବାଲ୍ତିସ୍ତାନ ଦେଶର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଭାରତ ସ୍ୱଷ୍ଟ କରିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶିଶିର ଖାନାଲ ଏକ 3-ଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ଭାରତୀୟ ପ୍ରତିପକ୍ଷ ଡକ୍ଟର ଏସ୍ ଜୟଶଙ୍କରଙ୍କ ନିମନ୍ତ୍ରଣ କ୍ରମେ ସେ ଆସିଥିବା ଜଣାଯାଇଛି। ଏ ସମ୍ପର୍କରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଦୁଇ ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ମଧ୍ୟରେ ଆସନ୍ତାକାଲି ଆଲୋଚନା ହେବ। ବିଶେଷକରି ବାଣିଜ୍ୟ ଓ ପୁଞ୍ଜିନିବେଶ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଆଦି ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇବ। ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମ୍ଠାରେ ଆସନ୍ତାକାଲି ବିକଶିତ ଭାରତ ପାଇଁ ଯୁବପିଢ଼ି ମାଇ ଭାରତ ୟୁଥ୍ କନ୍ଭେନ୍ସନ୍ ଅନୁଷ୍ଠିତ ହେବ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ୟୁବା ଭାରତ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। କେରଳମ୍ ସ୍ୱର୍ଶ କରିବା ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ଇତିମଧ୍ୟରେ ଆରବ ମହାସାଗରର ପୂର୍ବ କେନ୍ଦ୍ରାଞ୍ଚଳ ଏବଂ ପଶ୍ଚିମ କେନ୍ଦ୍ରାଞ୍ଚଳର ଅନେକ ସ୍ଥାନ ସମେତ ଗୋଆ କର୍ଣ୍ଣାଟକର କେତେକ ଅଞ୍ଚଳରେ ପ୍ରବେଶ କରିସାରିଛି। ଆଜି ଏଥିଲାଗି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ତାମିଲନାଡୁରେ ମଧ୍ୟ ଅନୁକୂଳ ପରିବେଶ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହିଭଳି କେନ୍ଦ୍ରୀୟ ଆରବ ମହାସାଗର କର୍ଣ୍ଣାଟକ ମହାରାଷ୍ଟ୍ର ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳ ଏବଂ ଗୋଆ ତାମିଲନାଡୁ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର ଅବଶିଷ୍ଟ ସ୍ଥାନରେ ମୌସୁମୀ ପ୍ରବେଶ କରିବା ଲାଗି ଅନୁକୂଳ ପରିବେଶ ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଅର୍ଥନୈତିକ ଅଭିବୃଦ୍ଧି ଓ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ସବୁଜ ଭବିଷ୍ୟତ ଦିଗରେ ଅଗ୍ରସର ହେଉଛି ଭାରତ, କହିଲେ ପ୍ରଧାନମନ୍ତ୍ରୀ। ସୀମାପାର ଅନୁପ୍ରବେଶକୁ ରୋକିବା ପାଇଁ ଆସନ୍ତାବର୍ଷ କାର୍ଯ୍ୟକାରୀ ହେବ ସ୍ମାର୍ଟ ସୀମା ପ୍ରକଳ୍ପ ଏବଂ କେରଳମ୍ ସ୍ପର୍ଶ କଲା ପରେ ଦେଶର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମ୍ବାଦ ଶେଷ ହେଲା।